ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ମଣିପୁରରେ ଶାନ୍ତି ପ୍ରତିଷ୍ଠା ସହ ପ୍ରଗତି ଓ କଲ୍ୟାଣ ମାର୍ଗ ଆପଣେଇବାକୁ ଯୁବପିଢ଼ିକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ. ବିକଶିତ ଭାରତ ଯୁବ ନେତୃତ୍ୱ ଆଲୋଚନାର ଦ୍ୱିତୀୟ ସଂସ୍କରଣ ଆୟୋଜନ ନେଇ ଘୋଷଣା କଲେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ. ସଂସଦ ଓ ବିଧାନସଭାରେ ସାର୍ବଜନୀନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଅର୍ଥପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୁଏ ବୋଲି କହିଲେ ଲୋକସଭା ବାଚସ୍କତି. ଅମୃତ ସରୋବର ମିଶନ ଅଧୀନରେ ଦେଶରେ ନିର୍ମାଣ କରାଯାଇଛି 68,000 ଅଧିକ ପୁଷ୍କରିଣୀ ଏବଂ ମହିଳା ହକି ଏସୀୟ କପ୍ 2025 ପ୍ରତିଯୋଗିତାରେ ଅମୀମାଂସିତ ଭାବେ ଶେଷ ହେଲା ଭାରତ ଓ ଜାପାନ ମୁକାବିଲା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଗସ୍ତରେ ଯାଇ ଆଜି ମଣିପୁରରେ ପହଞ୍ଚିଛନ୍ତି. ଚୂଡ଼ାଚାନ୍ଦପୁର ଜିଲ୍ଲାର ଶାନ୍ତିପଡ଼ିଆଠାରେ ଏକ ଜନସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ଏବଂ ପ୍ରଗତି ଓ କଲ୍ୟାଣର ମାର୍ଗ ଗ୍ରହଣ କରିବାକୁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି. ଏ ସମ୍ପର୍କରେ ଏକ ରିପୋର୍ଟ.
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 7,300 କୋଟି ଟଙ୍କାର 14 ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ କହିଛନ୍ତି, ମଣିପୁର ହେଉଛି ଆଶା ଓ ବିକାଶର ଭୂମି. ଜାତିଗତ ହିଂସା ଏହାକୁ କବଳିତ କରିଛି, ତେବେ ଦେଶରେ ଶାନ୍ତି ବିନା ବିକାଶ ସମ୍ଭବ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଚୂଡ଼ାଚାନ୍ଦପୁର ଜିଲ୍ଲାରେ ଥିବା ରିଲିଫ୍ ଶିବିରଗୁଡ଼ିକରେ ଆଶ୍ରୟ ନେଇଥିବା ବିସ୍ଥାପିତଙ୍କୁ ଭେଟିଥିବା ନେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହ ମଣିପୁରବାସୀ ଶାନ୍ତିର ମାର୍ଗକୁ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି.
मुझे संतोष है कि हाल ही में हिल्स और वैली में अलग अलग ग्रुप के साथ समझौतों के लिए बातचीत की शुरुआत हुई है. मैं सभी संगठनों से अपील करूंगा कि शांति के रास्ते पर आगे बढ़कर अपने सपनों को पूरा करें, अपने बच्चों के भविष्य को सुनिश्चित करें. और मैं आज आपको वादा करता हूं, मैं ଆପକେ ସାଥ ହୁଁ।
ପ୍ରଧାନମନ୍ତ୍ରୀ କହିଛନ୍ତି, ହିଂସାରେ ପ୍ରଭାବିତ ଲୋକଙ୍କ ପାଇଁ 7,000 ନୂତନ ଆବାସ ନିର୍ମାଣ ପାଇଁ କେନ୍ଦ୍ର ସରକାର ପାଣ୍ଠି ମଞ୍ଜୁର କରିଛନ୍ତି. ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଭାବରେ ଏଥିପାଇଁ 3,000 କୋଟି ଟଙ୍କା ବଜେଟ୍ରେ ଅନୁମୋଦନ କରାଯାଇଛି. 2024 ପରଠାରୁ ମଣିପୁରରେ ଉତ୍ତମ ସଡ଼କ ସଂଯୋଗୀକରଣ ଉପରେ କେନ୍ଦ୍ର ସରକାର ଧ୍ୟାନ ଦେଇ ଆସୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ରାଜ୍ୟରେ ନୂତନ ରାଜପଥର ବିକାଶ ଚାଲିଛି ଏବଂ ଏଥିପାଇଁ 8,600 କୋଟି ଟଙ୍କାର ବଜେଟ୍ ବରାଦ କରାଯାଇଛି.
ମଣିପୁର ମେ ଶାନ୍ତି ଓ ସ୍ଥିରତା ଆଏ, ଯହାଁ କେ ଲୋଗୋ କେ ହିତ ସୁରକ୍ଷିତ ରହେ, ଜୋ କ୍ୟାମ୍ପୋ ମେ ରହନେ କୋ ମଜବୁର ହେ, ଉନକା ଜୀବନ ଫିର ପଟ୍ରୀ ପର ଆଏ, ଇସକେ ଲିଏ ହମାରୀ ସରକାର ନିରନ୍ତର କାମ କର ରହୀ. ସରକାର ଦ୍ୱାରା ବିସ୍ଥାପିତୋ କେ ଲିଏ 7,000 ନୟେ ଘର स्वीकृत किए गए हैं. हाल ही में केंद्र सरकार ने मणिपुर के लिए लगभग 3,000 करोड़ रुपए का विशेष पैकेज भी घोषित किया है.
ଶିଳାନ୍ୟାସ କରିଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ସଡ଼କ ଯୋଗାଯୋଗ, ସ୍ୱାସ୍ଥ୍ୟସେବା, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ସୁଦୃଢ଼ୀକରଣ, କର୍ମଜୀବୀ ମହିଳା ହଷ୍ଟେଲ, ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ, ବିଦ୍ୟୁତ୍ କ୍ଷେତ୍ର ପ୍ରକଳ୍ପ ଆଦି ଅନ୍ତର୍ଭୁକ୍ତ. ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସତ୍ୟରଞ୍ଜନ ମହାପାତ୍ର.
ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ବିରୋଧୀ ଟାସ୍କଫୋର୍ସ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ. ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବିଭାଗୀୟ ମୁଖ୍ୟଙ୍କ ଏହି ଦ୍ୱିତୀୟ ସମ୍ମିଳନୀ ଅବସରରେ ମନ୍ତ୍ରୀ ଶ୍ରୀ ଶାହା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏନ୍ସିବିର ବାର୍ଷିକ ରିପୋର୍ଟ 2024 ଉନ୍କୋଚନ କରିବେ. ଏଥିରେ 36 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଭାଗୀୟ ମୁଖ୍ୟ ଅଂଶଗ୍ରହଣ କରିବେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଶାମୁକ୍ତ ଭାରତ ନେଇ ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ଏବଂ ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ. ଏନ୍ସିବି ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ମିଳିତ ସମ୍ପର୍କ, ସହଭାଗୀ ଦାୟିତ୍ୱ, ନିଶାଦ୍ରବ୍ୟ ଆହ୍ୱାନର ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରାଯିବା ସହିତ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଏହି ସମ୍ମିଳନୀରେ ମତ ବିନିମୟ ହେବାର ଆଶା କରାଯାଉଛି. ଭାରତୀୟ ନୌସେନା କାର୍ ରାଲିକୁ ନୂଆଦିଲ୍ଲୀରେ ଆଜି ନୌସେନା ମୁଖ୍ୟ ଦିନେଶ କେ ତ୍ରିପାଠୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି. ନୌବାହିନୀ ଏବଂ ଦେଶର ନାଗରିକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ଲକ୍ଷ୍ୟ ନେଇ ଏହି ରାଲିର ଆୟୋଜନ କରାଯାଇଛି. ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ନୌସେନା କର୍ମଚାରୀ ଏବଂ ନୌସେନା କଲ୍ୟାଣ ଓ ଆରୋଗ୍ୟ ସଂଘର ସଦସ୍ୟଙ୍କ ସମେତ 34 ଜଣ ଏହି ରାଲିରେ ଅଂଶଗ୍ରହଣ କରୁଛନ୍ତି. ଆଗ୍ରା, ଲକ୍ଷ୍ନୌ, ବାରାଣସୀ ଏବଂ କାନପୁର ସହରକୁ ସଂଯୋଗ କରି ଏହି ରାଲି 8 ଦିନ ମଧ୍ୟରେ 1,700 କିଲୋମିଟର ପରିକ୍ରମା କରିବାର କାର୍ଯ୍ୟସୂଚୀ ରହିଛି. ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି, ବିକଶିତ ଭାରତ ଯୁବ ନେତୃତ୍ୱ ଆଲୋଚନା ଯୁବ ନେତୃତ୍ୱାଧୀନ ଗଣତନ୍ତ୍ରରେ ଏକ ପ୍ରକୃଷ୍ଟ ଉଦାହରଣ। ନୂଆଦିଲ୍ଲୀରେ ଆଜି ବିକଶିତ ଭାରତ ଯୁବ ନେତୃତ୍ୱ ଆଲୋଚନା 2026 ସମ୍ପର୍କିତ କାର୍ଯ୍ୟକ୍ରମ ଉପରେ ଗଣମାଧ୍ୟମକୁ ସମ୍ବୋଧନ କରି ମନ୍ତ୍ରୀ ଡକ୍ଟର ମାଣ୍ଡବ୍ୟ ଏହା କହିଛନ୍ତି। ଏହି ସମ୍ମିଳନୀ ଯୁବ ନେତୃତ୍ୱଙ୍କ ଚିନ୍ତାଧାରାକୁ ସ୍ୱରରେ ଏବଂ ସ୍ୱରକୁ ପ୍ରଭାବିତ ଢଙ୍ଗରେ ଉପସ୍ଥାପନ କରିବାକୁ ଏକ ମଞ୍ଚ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଯୁବ ନେତୃତ୍ୱ ସେମାନଙ୍କର ଚିନ୍ତାଧାରାକୁ ଉପସ୍ଥାପନ କରିବାର ସୁଯୋଗ ପାଇବେ। ଆସନ୍ତା ଜାନୁଆରୀ 10-12 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଏହି ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ ଆୟୋଜନ ନେଇ ଡକ୍ଟର ମାଣ୍ଡବ୍ୟ ସୂଚନା ପ୍ରଦାନ କରିଛନ୍ତି। ଆତ୍ମନିର୍ଭର ଭାରତ ଅଭିଯାନକୁ ସୁଦୃଢ଼ କରିବା ସହ ନବସୃଜନ କ୍ଷେତ୍ରକୁ ଏହା ଅଧିକ ଗତିଶୀଳ କରିବ ବୋଲି ଡକ୍ଟର ମାଣ୍ଡବ୍ୟ ଆଶାପୋଷଣ କରିଛନ୍ତି। ଏହି ଉପଲକ୍ଷେ ଆୟୋଜିତ ହେବାକୁ ଥିବା କୁଇଜ୍ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଡକ୍ଟର ମାଣ୍ଡବ୍ୟ ଯୁବବର୍ଗଙ୍କୁ ଅନୁରୋଧ କରିଛନ୍ତି।
विकसित भारत के लिए प्रधानमंत्री जी के सामने रखने का अवसर प्राप्त करे, इस उद्देश्य के लिए विकसित भारत यंग लीडर डायलॉग का आयोजन करा है।
ସଂସଦ ବିଧାନସଭାଗୁଡ଼ିକରେ ସାର୍ବଜନୀନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଅର୍ଥପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୁଏ ବୋଲି ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍ତି। ବେଙ୍ଗାଲୁରୁରେ ଆଜି ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ଏକାଦଶ ଭାରତ କ୍ଷେତ୍ର ସମ୍ମିଳନୀର ଶେଷ ଅଧିବେଶନକୁ ସମ୍ବୋଧନ କରି ଶ୍ରୀ ବିର୍ଲା ଏହା କହିଛନ୍ତି। ସେ କହିଛନ୍ତି, ସାମାଜିକ ଏବଂ ଜାତୀୟ ହିତ ପାଇଁ ସଂସଦ ତଥା ବିଧାନସଭାରେ ମତ ବିନିମୟ ହେବା ସହ ନିଷ୍ପତ୍ତି ଗ୍ରହଣ କରାଯାଏ। ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ସର୍ବୋତ୍ତମ ଅଭ୍ୟାସ ଏବଂ ପ୍ରକ୍ରିୟାଗୁଡ଼ିକ ଉପରେ ମତ ବିନିମୟ କରିବା ପାଇଁ ଏହି ଦୁଇଦିନିଆ ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିଛି ବୋଲି ଶ୍ରୀ ବିର୍ଲା କହିଛନ୍ତି। ବିଧାନସଭା ଏବଂ ସଂସଦରେ ସ୍ୱଚ୍ଛତା ବୃଦ୍ଧି ଉପରେ ଆଲୋକପାତ କରି ଶ୍ରୀ ବିର୍ଲା କହିଛନ୍ତି, ଏଥିପାଇଁ ସଦସ୍ୟଙ୍କୁ ଉତ୍ତରଦାୟୀ କରାଯିବା ଉଚିତ। ଗୃହରେ ଗ୍ରହଣ କରାଯାଉଥିବା ନିଷ୍ପଭିଗୁଡ଼ିକ ସମ୍ପର୍କରେ ଲୋକଙ୍କ ପାଖରେ ସୂଚନା ପହଞ୍ଚାଇବା ଆବଶ୍ୟକ ବୋଲି ଶ୍ରୀ ବିର୍ଲା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଗୃହର ସଦସ୍ୟ ନିଜ ବିତର୍କର ମାନକୁ ଉନ୍ନତ କରିବା ପାଇଁ ସଂସଦର ପାଠାଗାର, ଗବେଷଣା ଏବଂ ସନ୍ଦର୍ଭ ୟୁନିଟ୍ଗୁଡ଼ିକୁ ଉନ୍ନତ କରାଯିବା ଉପରେ ଶ୍ରୀ ବିର୍ଲା ଗୁରୁତ୍ୱ ଦେଇଛନ୍ତି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ଘୋଷଣା କରିବା ପରେ ଜିଏସ୍ଟି ପରିଷଦ ଅନେକଗୁଡ଼ିଏ ସେବା ଓ ସାମଗ୍ରୀ ଉପରେ ଟିକସ ଦର ହ୍ରାସ କରିଛି। ଚଳିତ ମାସ 3 ତାରିଖରେ ଅନୁଷ୍ଠିତ ଜିଏସ୍ଟି ପରିଷଦ ବୈଠକରେ 4 ପର୍ଯ୍ୟାୟ ବିଶିଷ୍ଟ ଜିଏସ୍ଟି ଢାଞ୍ଚାକୁ ପରିବର୍ତ୍ତନ କରାଯାଇ 2 ମଧ୍ୟରେ ସୀମିତ ରଖାଯାଇଛି। ଅନେକଗୁଡ଼ିଏ ଦୈନନ୍ଦିନ ବ୍ୟବହାର ହେଉଥିବା ସାମଗ୍ରୀ ଉପରେ ଜିଏସ୍ଟି ହାର ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ଏହି ପରିବର୍ତ୍ତନ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଧାରଣ ସହଜ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣ ପରିବେଶକୁ ଅଧିକ ସହଜ କରିପାରିଛି। ନୋଟ୍ ବହି, ଗ୍ରାପ୍ ବହି, ରବର, ପେନ୍ସିଲ୍, କ୍ରେୟନ୍ସ, ସାର୍ପନର, ମାନଚିତ୍ର, ଗ୍ଲୋବ୍ ଆଦି ସାମଗ୍ରୀଗୁଡ଼ିକ ଉପରେ ଶୁଳ୍କ ଛାଡ଼ କରାଯାଇଛି। ଜ୍ୟାମିତି ବାକ୍ସ, ରଙ୍ଗବାକ୍ସ ଆଦି ସାମଗ୍ରୀଗୁଡ଼ିକ ଉପରେ 12% ଟିକସ ହାରକୁ 5% ହ୍ରାସ କରାଯାଇଛି। ଏହି ସଂସ୍କାର ଶିକ୍ଷା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଆସନ୍ତା 22 ତାରିଖରୁ ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ନିଷ୍ପତ୍ତି କାର୍ଯ୍ୟକାରୀ କରାଯିବ। ଅମୃତ ସରୋବର ମିଶନ ଅଧୀନରେ ଦେଶରେ 68,000 ଅଧିକ ପୁଷ୍କରିଣୀ ପ୍ରସ୍ତୁତ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତ୍ୟେକ ଜିଲ୍ଲାରେ 75 ଅମୃତ ସରୋବର ନିର୍ମାଣ କିମ୍ବା ପୁନରୁଦ୍ଧାର କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ 2022 ଏପ୍ରିଲ୍ ମାସରେ ଏହି ମିଶନର ଶୁଭାରମ୍ଭ କରିଥିଲେ। ନୂଆଦିଲ୍ଲୀରେ ଅମୃତ ସରୋବର ମିଶନ ଆଧାରିତ ଏକ ଜାତୀୟ କର୍ମଶାଳା ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଇତିମଧ୍ୟରେ ଆୟୋଜିତ ହୋଇଯାଇଛି। ଭିଭିଭୂମି ସୁଦୃଢ଼ କରିବା ସହିତ ଅମୃତ ସରୋବରକୁ ନିରନ୍ତର ତଥା ଗୋଷ୍ଠୀଭିତ୍ତିକ ପେଣ୍ଠସ୍ଥଳୀରେ ପରିଣତ କରିବା ଲକ୍ଷ୍ୟ ନେଇ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବିଭାଗୀୟ ପ୍ରମୁଖ ଅଧିକାରୀ ଯୋଗଦେଇ ମତ ବିନିମୟ କରିଥିଲେ। ମିଶନର ପରବର୍ତ୍ତୀ କାର୍ଯ୍ୟସୂଚୀ ନେଇ ମଧ୍ୟ କର୍ମଶାଳାରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ମହିଳା ହକି ଏସୀୟ କପ୍ 2025 ପ୍ରତିଯୋଗିତାରେ ଭାରତ ଓ ଜାପାନ ମଧ୍ୟରେ ଅନୁଷ୍ଠିତ ସୁପର 4 ପର୍ଯ୍ୟାୟ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। ଉଭୟ ଦଳ ପରସ୍କରକୁ 1 ଗୋଲ୍ ଦେଇଛନ୍ତି। ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଭବିଷ୍ୟତ ମୁକାବିଲା ଚୀନ୍ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସୁପର 4 ପର୍ଯ୍ୟାୟ ମ୍ୟାଚ୍ର ଫଳାଫଳ ଉପରେ ନିର୍ଭର କରିବ। ମଣିପୁରରେ ଶାନ୍ତି ପ୍ରତିଷ୍ଠା ସହ ପ୍ରଗତି ଓ କଲ୍ୟାଣ ମାର୍ଗ ଆପଣେଇବାକୁ ଯୁବପିଢ଼ିକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାରତ ଯୁବ ନେତୃତ୍ୱ ଆଲୋଚନାର ଦ୍ୱିତୀୟ ସଂସ୍କରଣ ଆୟୋଜନ ନେଇ ଘୋଷଣା କଲେ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ। ସଂସଦ ଓ ବିଧାନସଭାରେ ସାର୍ବଜନୀନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଅର୍ଥପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୁଏ ବୋଲି କହିଲେ ଲୋକସଭା ବାଚସ୍କତି। ଅମୃତ ସରୋବର ମିଶନ ଅଧୀନରେ ଦେଶରେ ନିର୍ମାଣ କରାଯାଇଛି 68,000 ଅଧିକ ପୁଷ୍କରିଣୀ ଏବଂ ମହିଳା ହକି ଏସୀୟ କପ୍ 2025 ପ୍ରତିଯୋଗିତାରେ ଅମୀମାଂସିତ ଭାବେ ଶେଷ ହେଲା ଭାରତ ଜାପାନ ମୁକାବିଲା।